26-14 ଅବ୍ରାହମଙ୍କ ସହ ତାଙ୍କ ପୁତୁରା ଲୋଟ୍ ଥିଲେ। ସେ ମଧ୍ୟ ଅବ୍ରାହମଙ୍କ ସହ କିଣାନକୁ ଗଲେ। ସେମାନଙ୍କର ଆପଣା ଆପଣା ଅନେକ ପଶୁପଲ ଥିଲେ। ସେମାନଙ୍କ ପଶୁପାଳକ ମଧ୍ୟରେ ବିବାଦ ହେଲା, କାରଣ ସ୍ଥାନ ଅଳ୍ପ ଥିଲା। ତେଣୁ ଅବ୍ରାହମ ଲୋଟଙ୍କୁ କହିଲେ, ଆମେ ବିବାଦ ନ କରି ଅଲଗା ହେବା, ଯେକୌଣସି ଅଞ୍ଚଳ ମନୋନୀତ କର। ଲୋଟ ନିଜ ପାଇଁ ଓ ନିଜ ପଶୁପଲ ପାଇଁ ସବୁଠାରୁ ଭଲ ଭୂମି ଥିବା ଦିଗ, ନଦୀତଟ ଓ ଅତି ଉର୍ବର ଅଞ୍ଚଳ ମନୋନୀତ କଲା। ସଦମ ନାମକ ସହର ନିକଟରେ ବାସ କରିବାକୁ ଗଲା। ତହିଁ ଉଠାରେ ଈଶ୍ୱର ଅବ୍ରାହମଙ୍କୁ କହିଲେ, ଏହି ଦେଶ ଚାହିଁ ଦେଖ, ଏହା ତୁମ୍ଭକୁ ଓ ତୁମ୍ଭର ବଂଶକୁ ଅନନ୍ତ କାଳ ପାଇଁ ମୁଁ ଦେଉଅଛି।